ମୁଁ ଶ୍ରଦ୍ଧାଞ୍ଜଳି ନାୟକ ଗଣପତି ନଗର ବସ୍ତିରୁ କହୁଛି। ଆମର ରାସ୍ତା ତ ରାସ୍ତା କଡରେ ସିନା ଅଳିଆ ଜମା ଅଳିଆ ସଫା ହଉଛି, କିନ୍ତୁ ଯୋଉ ଗଳି ମାନଙ୍କରେ ବହୁତ ଗୁଡେ ଅଳିଆ ରହିଯାଉଛି, ସେଟା ସଫା କରୁନାହାନ୍ତି, ଝାଡୁ କରୁନାହାନ୍ତି। ସେମାନେ ଆସନ୍ତି ଖାଲି ମେନ୍ ରୋଡ ଟା ଝାଡୁ କରିଦେଇକି ପଳେଇ ଯାଉଛନ୍ତି, ଆଉ ଗଳି ଭିତରେ ଜାଗାରେ ବହୁତ ଗୁଡେ ଅଳିଆ ଜମା ହେଇକି ରହୁଛି। ତେଣୁ ଆମେ ମୁଁ ଇଏ କରିଛି ଗଳି ଭିତରଟା ଟିକେ କେମିତି ପରିଷ୍କାର ରହିବା ପାଇଁକା ଇଏ କରନ୍ତୁ।